କଣ ତମ ଦ୍ୱାରା ଗୋଟେ ଛୋଟ କାମ ହେଇପାରୁନି? ସବୁ କାମ କଣ ମୁଁ କରିବି?
ଟିକେ କନଫ୍ୟୁଜନ ଅଛି।
ହଉ ରଖ, ମୁଁ ଯାଉଛି।
ଆଚ୍ଛା ହଉ ହଉ ଠିକ ଅଛି।
ଶୁଣ
ସାର୍,
ତଳେ କଣ କାମ ଚାଲିଛି ତୁ ଏଠି ଦେଖୁଥା, ଉପରେ କଣ ଅସୁବିଧା ହେଇଛି ମୁଁ ଦେଖିକି ଆସୁଛି।
ଆଜ୍ଞା। ଆରେ କାମ ସାର, କାମ ସାରିଲେ ସେସବୁ ରିପୋର୍ଟ ସାରଙ୍କୁ ଦବାର ଅଛି, ବୁଝିଲ? ତ ସେଥିପାଇଁ ପୁରା ଠିକ କାମ ହବା ଦରକାର।
ହଁ ମୁଁ କରିଦେବି, ହେଲା ଠିକ ଅଛି।
ହଉ ହଁ ହଁ। ଆରେ କାର୍ତ୍ତିକ, ଏଠି ସବୁ କାମ ହେଲା?
ହଁ
ସାର୍, ଫାଷ୍ଟ ଫ୍ଲୋର୍ କୁ ଯାଇଛନ୍ତି, ଏଠିକାର କାମଟା ଜଲ୍ଦି ସାରିବା। ଆରେ ଓକିଲ ବାବୁ ନମସ୍କାର।
ନମସ୍କାର।
ଆପଣ ଏଠାକୁ?
ଆରେ ସେଇ ଯୋଉ ସିଟି ବାହାର ବିଲ୍ଡିଂ ନୁହଁ ତାକୁ ଭାଙ୍ଗିବା ପାଇଁ ମୁଁ କୋର୍ଟରୁ ଅର୍ଡର ନେଇକି ଆସିଛି। ତମ ବାବୁ କାହାନ୍ତି?
ସାର୍ ଉପରକୁ ଯାଇଛନ୍ତି, କାମ ହଉଛି ତ ସେ ଉପରେ ଅଛନ୍ତି।
କୋର୍ଟ 1 month ର ସମୟ ଦେଇଛି, ସେଇଟା ଇଲିଗାଲ ଜାଗାରେ ହେଇଛି, ସେଇ ବିଲ୍ଡିଂ କୁ ଜଲ୍ଦି ଭାଙ୍ଗିବାର ଅଛି। ଏଇ ନିଅ ତାର ରିପୋର୍ଟ, ଏଇଟା ମନେ କରି ତମ ବାବୁଙ୍କୁ ଦେଇଦବ, ହେଲା?
ସାରଙ୍କୁ ଦବୁ?
ହଁ ମୁଁ ଦେଇଦେବି।
ପ୍ରିୟା ନେଲୁ? ପ୍ରିୟା ଆସିଛି କଣ ପାଇଁ?
ହଉ ହଉ ତୁ ଯା।
ଆରେ ଏତେ ବ୍ୟସ୍ତ ହେଇ ଡାକିଲ, କୁହ କଣ ହେଇଛି?
ତମେ ମୋ ଡାଡ୍କୁ ଦେଖା କରିଥିଲ?
ହଁ।
ତମେ ତାଙ୍କୁ ଆମ ମ୍ୟାରେଜ୍ କଥା କହିଛ?
ଆରେ ହଁ, ସେଇଦିନ ମାର୍କେଟରେ।
ତମେ ନିଜକୁ କଣ ବୋଲି ଭାବୁଛ? ହଁ ଏଇ କଥା ଯାଇକି ଡାଡ୍କୁ କହିବା ଆଗରୁ ମତେ ଗୋଟେ ଥର ଜଣେଇବା ଜରୁରୀ ମନେ କଲେନି?
ଆରେ ଏମିତି ରାଗୁଛ କଣ ପାଇଁ? ଆଜି ନହେଲେ କାଲି ଆମେ ତ ବାହା ହବା ନା।
ବେକାର ସ୍ୱପ୍ନ ଦେଖିବା ବନ୍ଦ କର ପ୍ରେମ। ତମେ ଦେଖିବାକୁ ଠିକ ଠାକ ଅଛ, ମତେ ଭଲ ଲାଗିଲ, ବାସ୍ ମୁଁ ତମ ସହିତ ଦେଖା କଲି, ମିଶିଲି, କଥା ହେଲି, ତା ମାନେ କଣ ମୁଁ ତମକୁ ବାହା ହେଇଯିବି? ତମେ ନିଜକୁ କଣ ବୋଲି ଭାବୁଛ? ହଁ କାମର ତ କିଛି ଠିକ ଠିକଣା ନାହିଁ। କୋର୍ଟ ତମକୁ ଅର୍ଡର ଦବ ଆଉ ତମେ ଯାଇକି ଲୋକଙ୍କର ବିଲ୍ଡିଂ ଭାଙ୍ଗିବ, ଏଇଟା ହଉଛି ତମ କାମ। ତୋ ଭଳି ଗୋଟେ ମୂଲିଆକୁ ମୁଁ ମ୍ୟାରେଜ କରିବି ବୋଲି ତୁ କେମିତି ଭାବିଲୁ ବେ? ତୋ ବାପା ଗୋଟେ ରୋଗିଣା ବୁଢା, ଆଉ ତୁ କଣ ଚାହୁଁଛୁ ମୁଁ ତତେ ମ୍ୟାରେଜ କରି ସାରା ଜୀବନ ତୋ ବାପର ଯାଇକି ଘୁଅ ମୁତ ସଫା କରିବି? ତୋର ଔକାତ କେତେ ବେ? ତୋ ବାପର ଔକାତ କେତେ? ତୁ ଯେମିତି ଛୁଟିଲୁ ତୋ ବାପା ବି ସେମିତି ଛୁଟିଲୁ।
ଚୁପ, ଏକଦମ ଚୁପ। ମୋ ବିଷୟରେ କହିଲୁ ମୁଁ ଶୁଣିଲି, ମୋ ଭଲ ପାଇବା ଉପରେ ଆଙ୍ଗୁଳି ଉଠେଇଲୁ ତା ବି ଶୁଣିଲି, କିନ୍ତୁ ମୋ ବାପା ବିଷୟରେ କହିବାର ନଥିଲା। ସେ ମୋ ବାପା, ଏ ଦୁନିଆରେ ତାଙ୍କ ଛଡ଼ା ମୋର ଆଉ କେହି ନାହାନ୍ତି। ଆଉ ରହିଲା ଆମ ଭଲ ପାଇବା, ସେଇଟା ଏବେଠୁ ତୋ ପ୍ରତି ଆଉ ନାହିଁ।
ପବିତ୍ର ଏ ମୋ ପ୍ରେମରେ ଲାଗିଗଲା ପ୍ରିୟା ତୋର ଏଟା ହାଣି ନଜର
ପ୍ରେମ ସବୁଆଡ଼େ ଫିଟ୍ ହେଇଗଲା, ଏବେ କ'ଣ କରିବା? କିଛି ସମୟ ଭିତରେ ପୁରା ବିଲ୍ଡିଂ ଉଡ଼ିଯିବ।
କ'ଣ 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 ଫିଟ୍ କରୁଛୁ ବେ? କ'ଣ କ'ଣ ଫିଟ୍ କରୁଛୁ?
ଗୋଟେ କାମ କର, ଏଇ ରୁମ୍ରେ ବି ଭଲସେ ଫିଟ୍ କର।
ଏଇ ଚାଲ ରେ, ଜଲ୍ଦି ଫିଟ୍ କର ସବୁ।
ତୋ ଦୁଶ୍ମନୀ ୟା ସହିତ ମୋ ସହିତ ନୁହେଁ। ଏ ମତେ ତ କହିଲୁ, ମୁଁ ପଳେଇବି।
ଚପ୍, ଆଉ ଥରେ ଯଦି କିଛି କହିବୁ ଏ ବିଲ୍ଡିଂ ଉଡ଼େଇବା ଆଗରୁ ତତେ ଉଡ଼େଇଦେବି।
ହେ
ପଛପଟେ ଦେଖ, ପଛପଟେ ଦେଖ। କାହାକୁ ବି ଛାଡ଼ିବିନି, ସମସ୍ତଙ୍କ ହିସାବ କରିବି। ହଁ ତୁ ଉପରକୁ ଯାଇ ଭଗବାନଙ୍କୁ ଗୋଟେ ରିକ୍ୱେଷ୍ଟ କରିବୁ, ଆର ଜନ୍ମରେ ତତେ ମୋ ଭଳିଆ ପ୍ରେମୀ ଗୋଟେ ନ ମିଳୁ। ଆଉ ଯଦି ମିଳିଲା ତାହେଲେ ତୋ ଅବସ୍ଥା ସେମିତି ହବ ଯେମିତି ଏବେ ହବାକୁ ଯାଉଛି।
ଠିକ,
ଚାଲ ଚାଲ।